ନମସ୍କାର, ମୁଁ ସୁକବିହାରରୁ 6 ସିଟ୍ ୱାର୍ଡରୁ କହୁଛି, ସଂଯୁକ୍ତା ସାହୁ। ଆଜ୍ଞା, ଆମର ଏଇଟା ପାଣିର ସମସ୍ୟା ବହୁତ ଭଲ ଥିଲା, କିନ୍ତୁ ଯେହେତୁ ଖରାଦିନ ବହୁତ ଅସୁବିଧା ହଉଥିଲା, କିନ୍ତୁ ଲୋକମାନେ ପାଣି ବନେଇଲେ 15-20 ମିନିଟ୍ ଆସୁଥିଲା। ତଥାପି ଏବେ ବର୍ଷା ଦିନ ଆସିକି ମଧ୍ୟ ବି ପାଣିର ଟିକେ ସର୍ଟେଜ୍ ହଉଛି, ଆଉ ଆସୁଛି ତଥାପି 2-3 ଦିନ କଣ୍ଟିନ୍ୟୁ କରି ଲଗାତାର ଭଲସେ ଠିକ୍ ସେ ପାଣି ଆସୁଛି, ଆଉ ତାପରେ ପୁଣି 2-3 ଦିନ ପରେ ପୁଣି ସ୍ଲୋ ହେଇଯାଉଛି। ଟିକେ ପାଣିର ଅସୁବିଧା ରହିଲେ ମଧ୍ୟ ସମସ୍ୟା ବହୁତ ଦୂର ହେଇଛି, ଆମେ ବହୁତ ଖୁସି ବି ଅଛୁ। ଧନ୍ୟବାଦ।